नथिया? अरे नथिया सुन, कौन सुनेबी? अरे तुम्हें मु तो बर्तमान तो पाखे आस पहुँचली किंतु आउ सही होनी कि रही होनी। ओह भारी व्यस्त, भारी व्यस्त। शुण आगे शुण, मु कौन कहूँ आगे कथा शुण, ये कहीं व्यस्त रही देखि शुणि चुप रहुची
कहिले खराप हेउची। देखि शुणि चुप रहुची कहिले खराप हेउची। पिला बेळ कथा घुरे मोर मथा, खरा चाई चाई मारुची। ପିଲା ବେଳ କଥା ଘୁରେ ମୋର ମଥା, ଖରା ଚାହିଁ ଚାହିଁ ମାରୁଛି। ସେକାଳ ପଖାଳ ନାହିଁ ରେ ନାତିଆ, ଏବେ ପ୍ରକୃତି ମା ତ କାନ୍ଦୁଛି। ଖରା ଚାହିଁ ଚାହିଁ ମାରୁଛି, ଦେଖି ଦେଖି ଶୁଣି ଚୁପ୍ ରହୁଛି। ଯୋଜନା ପରେ ଯୋଜନା ଆଉଛି, ଅଧା ବାଟରେ ମାରଣ ହେଉଛି। ଆଗ ଚାଳ ଘର ନାହିଁ ରେ ନାତିଆ, ଧୋବ ଫରପର ଘର ହେଉଛି। ପ୍ରକୃତି ମା ତ ଲୁଚି ଛପି ଗଲେ, ଅପ୍ରାତିକ ମା ଯୁଗ ଚାଲିଛି। ଦେଖି ଶୁଣି ଚୁପ୍ ରହୁଛି, କହିଲେ ଖରାପ ଲାଗୁଛି। ନାତିଆ କହିଲେ ଖରାପ ଲାଗୁଛି। ଆମେ ବଦଳିବାରେ ଗ୍ରାମ ବଦଳିବ, ବଦଳିବ ଆମ ସହର। ଗଛ ଲଗାଇବା, ନୀତି ପାଣି ଦେବା, ବଡ଼ ହେବ ଦିନେ ସେହି ଗଛ ମୂର। ରାସ୍ତାର ଅଳିଆ ରାସ୍ତାରେ ନ ରଖି ଏକ ଜାଗା ଠୁଳ କରିବା। ଅଳିଆ ଗାଡ଼ିରେ ଅଳିଆକୁ ଦେଇ ଆମ ବସ୍ତୁକୁ ତ ସଫା ରଖିବା। ନାଳ ଯଦି ସଫା ରଖିବା ମିତଣି, ନାଳେ ନାଳେ ନାଳ ପାଣି ଯିବ, ରୋଗମୁକ୍ତ ହେବା, ସଭିଏ ବଞ୍ଚିବା, ସୁସ୍ଥ ହେବ ଆମ ରାଜଧାନୀ। ସମ୍ମାନ ଦେଲେ ସମ୍ମାନ ପାଇବା, ହେବ ନାହିଁ ଆମ ମାନହାନି। ପ୍ରକୃତି ମା ତ ହସି ଉଠିବଲୁ, ପୃଥିବୀ ହୋଇବ ଶ୍ୟାମଳିନୀ। ହସି ହସାଇବା, ଜାଗ୍ରତ ହୋଇବା, ଓଡ଼ିଶା ହୋଇବ ମହାମାନୀ, ଓଡ଼ିଶା ହୋଇବ ମହାମାନୀ। ନାତିଆ ଓଡ଼ିଶା ହୋଇବ ମହାମାନୀ। ଓହ ସହି ହେଉନି ନାତିଆ, ମୁଁ ଆଉ ରହିପାରିବିନି ଏଠି। ମୋ ଚାଳ ଘରକୁ ମୁଁ ଯିବି, ମୋର ପଲ୍ଲୀ ଅଞ୍ଚଳରେ ରହିବି। ମୋତେ ଭାରି ବ୍ୟସ୍ତ, କାଲି ମୋତେ ନେଇକି ଛାଡ଼ି ଦେଇ ଆସିବୁ? ନାଇଁ ନାଇଁ ଜେଜ, ଏବେ ଯିବୁ? ଆରେ ଏତେ ଦିନେ ନାତି ବଡ଼ କରେଇଛ ମୋତେ, ତମେ ପଳେଇଯିବ, ପଳେଇଯିବ ତମେ, ତମେ ପଳେଇଗଲେ ମୁଁ ବଞ୍ଚିବି କେମିତି? ତମେ ମୋତେ ଖାଇବାକୁ ଦେଇଛ, କୋଳରେ ବସେଇଛ, ସବୁକିଛି କରିଛ। ନାଇଁ ନାଇଁ ନାତି ମୁଁ ରହିପାରୁନି, ମୁଁ ଯିବାକୁ ଭାରି ବ୍ୟସ୍ତ, ମୋତେ ଛାଡ଼ି ଦିଆ, ଛାଡ଼ି ଦିଆ, ବାସ୍ ମୁଁ ବାସ୍ ଚାଲିଯିବି। ନାଇଁ ନାତି, କାଲି ମୁଁ ପଳେଇବି। ଆଚ୍ଛା ଠିକ୍ ଅଛି ଜେଜ, ତମେ ଯଦି ଯିବ ଯାଅ, କିନ୍ତୁ ଜେଜେମାକୁ କହିବ ମୁଁ ଏଠି ଭାରି ଭଲରେ ଅଛି। କହିବ ନାହିଁ ଖରା ଚାହିଁ ଚାହିଁ ମାରୁଛି ବୋଲି, କିନ୍ତୁ ମୁଁ ବି ଜେଜ ସହିପାରୁନାହିଁ, କ'ଣ କରିବି? ଦେଖେ ଆଗକୁ କ'ଣ ହେବ, ବାସ୍ ଆପଣ ଚାଲନ୍ତୁ ଜେଜ, ଆପଣ ଯାଆନ୍ତୁ। ମୁଁ ବସ୍ ଚଢ଼େଇଦେଲି, ଏଣେ ଖୁସିରେ ଯିବ ଘରେ ପହଞ୍ଚି, ଟିକିଏ ଫୋନ୍ କରିବ, ମୁଁ ଏଠି ଶୁଣି ଖୁସି ହେବି, ବାସ୍।